ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତର ପଡ଼ୋଶୀ ପ୍ରଥମ ନୀତି ଓ ସାଗର ଭିଜନ ଅଧୀନରେ ମାଳଦ୍ୱୀପର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ କହିଲେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହର କାର୍ଯ୍ୟ ଆଜି ବାଧାପ୍ରାପ୍ତ ବିକଶିତ କୃଷି ସଂକଳ୍ପ ଅଭିଯାନ ଅଧୀନରେ ପ୍ରଥମଥର ଲାଗି 2000 ଅଧିକ ବୈଜ୍ଞାନିକଙ୍କ ଦଳ ଦେଶବ୍ୟାପୀ 7900 ଗ୍ରାମ କରିଛନ୍ତି ପରିଦର୍ଶନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ G20 ବିକଶିତ ମନ୍ତ୍ରୀସ୍ତରୀୟ ବୈଠକରେ ସମାବେଶୀ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଭାରତର ଗୁରୁତ୍ୱ ଆରୋପ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ ଇଂଲଣ୍ଡର ପ୍ରଥମ ଇନିଂସ ବ୍ୟାଟିଂ ଜାରି ଭାରତ ଓ ମାଳଦ୍ୱୀପ ମଧ୍ୟରେ ଆଜି ମାଲେସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟଠାରେ ଦ୍ୱିପକ୍ଷୀୟ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ମାଳଦ୍ୱୀପ ପ୍ରତିନିଧି ମଣ୍ଡଳୀରେ ନେତୃତ୍ୱ ନେଇଥିଲେ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ ବ୍ୟାପକ ଅର୍ଥନୈତିକ ଓ ସାମୁଦ୍ରିକ ସୁରକ୍ଷା ସହଭାଗିତା ଲାଗି ଉଭୟ ଦେଶ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଏହି ଆଲୋଚନାରେ ସମୀକ୍ଷା କରାଯାଇଛି ଏହି ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ମୁଇଜୁଙ୍କ ମଧ୍ୟରେ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ସହିତ ଭାଗିଦାରୀକୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ପରେ ଶ୍ରୀ ମୋଦି ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମୁଇଜୁଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଭାରତୀୟଙ୍କ ପକ୍ଷରୁ ମାଳଦ୍ୱୀପବାସୀଙ୍କୁ ସ୍ୱାଧୀନତା ଦିବସ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କର 60 ପୂର୍ତ୍ତି ପାଳନ କରାଯାଉଛି ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ସାଗର ଭିଜନ ଅଧୀନରେ ମାଳଦ୍ୱୀପକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଛି ଭାରତ ମାଳଦ୍ୱୀପ ବନ୍ଧୁତ୍ୱ ଆଗାମୀ ଦିନରେ ବିକାଶର ନୂତନ ଶିଖର ସ୍ପର୍ଶ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି
राष्ट्रपति जी की भारत यात्रा के दौरान हमने व्यापक आर्थिक और समुद्री सुरक्षा साझेदारी का विजन साझा किया था अब यह रियलिटी बन रहा है और उसी का परिणाम है कि हमारे संबंध नई ऊंचाइयों को छू रहे हैं कई सारी परियोजनाओं का लोकार्पण संभव हुआ है भारत के सहयोग से बनाए गए 4000 सोशल हाउसिंग यूनिट्स अब मालदीव में कई परिवारों के लिए नई शुरुआत बनेंगे
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମାଲେରେ ପହଞ୍ଚିବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ଡକ୍ଟର ମୁଇଜୁ ତାଙ୍କୁ ସ୍ୱାଗତ କରିଥିଲେ ମାଲେସ୍ଥିତ ରିପବ୍ଲିକ୍ ସ୍କୋୟାର୍ଠାରେ ଶ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଲେର ଭେଲନା ଆନ୍ତର୍ଜାତିକ ବିମାନ ବନ୍ଦରରେ ମାଳଦ୍ୱୀପ ନାଗରିକମାନେ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ସହ ସ୍ୱାଗତ କରିଥିଲେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ମଧ୍ୟ ବିମାନ ବନ୍ଦର ବାହାରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆଜି ମୁଲତବୀ ରଖାଯାଇଛି ଲୋକସଭାରେ ପ୍ରଥମ ମୁଲତବୀ ଅବଧି ଅପରାହ୍ନ 2 ଶେଷ ହେବା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ପୁନର୍ବାର ବାଧା ସୃଷ୍ଟି କରିଥିଲେ ଗୃହରେ ଅଧ୍ୟକ୍ଷତା କରୁଥିବା ବିଜେପି ସାଂସଦ ଜଗଦମ୍ବିକା ପାଲ ନିଜ ନିଜ ଆସନକୁ ଫେରିଯିବା ଲାଗି ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଅନ୍ୟପକ୍ଷରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ସ୍ୱାର୍ଥ ଲାଗି ଉଦ୍ଦିଷ୍ଟ ଏକ ବିଲ୍ ଉପରେ ଗୃହରେ ଆଲୋଚନା କରିବା ଲାଗି ଅନୁମତି ମାଗିଥିଲେ ମାତ୍ର ବିରୋଧୀ ଦଳ ସାଂସଦମାନଙ୍କର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚଳାଇବା ସମ୍ଭବପର ହୋଇନଥିଲା ଅଧ୍ୟକ୍ଷତା କରୁଥିବା ବିଜେପି ସାଂସଦ ଜଗଦମ୍ବିକା ପାଲ ଗୃହକୁ ଆଜି ପାଇଁ ମୁଲତବୀ ରଖିଥିଲେ ଆଜି ପୂର୍ବାହ୍ନ 11 ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ବିଜୟ ଦିବସର 26ତମ ବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ଗୃହ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଲୋକସଭା ବାଚସ୍କତି ଓମ୍ ବିର୍ଲା ଦେଶ ପାଇଁ ବଳିଦାନ ଦେଇଥିବା ଭାରତୀୟ ସେନାବାହିନୀର ଯୋଦ୍ଧା ଯବାନଙ୍କୁ ସ୍ମରଣ କରିଥିଲେ କାର୍ଗିଲ୍ରୁ ଶତ୍ରୁପକ୍ଷକୁ ନିପାତ କରି ପ୍ରତିକୂଳ ପାଗ ସତ୍ତ୍ୱେ ଯୁଦ୍ଧ ଅଭିଯାନ ଜାରି ରଖିବାରେ ଭାରତୀୟ ସେନାର ବୀରତ୍ୱକୁ ଲୋକସଭାରେ ପ୍ରଶଂସା କରାଯାଇଥିଲା ଗୃହ ପକ୍ଷରୁ ଶହୀଦ ଯବାନମାନଙ୍କ ପ୍ରତି ସମ୍ମାନ ସ୍ୱରୂପ ସଦସ୍ୟମାନେ ନୀରବ ପ୍ରାର୍ଥନା କରିଥିଲେ ରାଜ୍ୟସଭାରେ ମଧ୍ୟ ଆଜି ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଥିଲା। ଏହି ହଟ୍ଟଗୋଳ ମଧ୍ୟରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ କୃଷି ସଂକଳ୍ପ ଅଭିଯାନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖିଥିଲେ। ପରେ ଗୃହକୁ ଆଜି ପାଇଁ ମୁଲତବୀ ରଖାଯାଇଥିଲା। ଅନ୍ୟପକ୍ଷରେ ଚଳିତ ମୌସୁମୀ ଅଧିବେଶନରେ ଲୋକସଭା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରାଇବା ଲାଗି ବାଚସ୍କତି ଓମ୍ ବିର୍ଲା ଆଜି ସମସ୍ତ ଦଳର ନେତୃବୃନ୍ଦଙ୍କ ସହ ବୈଠକ କରିଥିଲେ। ଆସନ୍ତା ସୋମବାରଠାରୁ ଗୃହ କାର୍ଯ୍ୟକୁ ବିନା ବାଧାରେ ସମ୍ପନ୍ନ କରିବା ଲାଗି ଏହି ବୈଠକରେ ସହମତି ପ୍ରକାଶ ପାଇଛି। ଏହାଦ୍ୱାରା ପ୍ରଶ୍ନକାଳର ସଦ୍ଉପଯୋଗ କରାଯାଇ ବିଭିନ୍ନ ସାଂସଦମାନଙ୍କର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯିବା ଉପରେ ବାଚସ୍ପତି ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ବିକଶିତ କୃଷି ସଂକଳ୍ପ ଅଭିଯାନ ଅଧୀନରେ ପ୍ରଥମଥର ଲାଗି 2000ରୁ ଅଧିକ ବୈଜ୍ଞାନିକଙ୍କ ଦଳ ଦେଶବ୍ୟାପୀ 7900ରୁ ଉର୍ଦ୍ଧ୍ୱ ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବୈଜ୍ଞାନିକମାନେ ପ୍ରତ୍ୟେକ ଗ୍ରାମରୁ କୃଷି ପାଣିପାଗ ସ୍ଥିତି ସମ୍ପର୍କିତ ବିସ୍ତୃତ ବିବରଣୀ ସଂଗ୍ରହ କରିଛନ୍ତି। ଏହାଛଡ଼ା ମୃତ୍ତିକା ପୁଷ୍ଟିଗତ ଉପାଦାନ, ଆବଶ୍ୟକୀୟ ବିହୀନ କିସମ ଏବଂ ଆଧୁନିକ ପ୍ରଣାଳୀରେ ଚାଷ ପ୍ରଣାଳୀ ସମ୍ପର୍କରେ ଏହି ବୈଜ୍ଞାନିକମାନେ କୃଷକମାନଙ୍କୁ ଅବଗତ କରାଇଛନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଚୌହାନ ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ଆଫ୍ରିକାର ପୁମାଲାଙ୍ଗାଠାରେ ଅନୁଷ୍ଠିତ G20 ବିକଶିତ ମନ୍ତ୍ରୀସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘାରିଟା ଯୋଗ ଦେଇଛନ୍ତି। ବେଆଇନ ଆର୍ଥିକ କାରବାର ଏବଂ ସାମାଜିକ ସୁରକ୍ଷା ସମ୍ପର୍କିତ ଏହି ବୈଠକରେ ଅଂଶଗ୍ରହଣ କରି ଶ୍ରୀ ମାର୍ଘାରିଟା ସମସ୍ତଙ୍କ ଲାଗି ସମାବେଶୀ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଭାରତର ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ଶ୍ରୀ ମାର୍ଘାରିଟା ଦକ୍ଷିଣ ଆଫ୍ରିକାର ମନ୍ତ୍ରୀ ଏମ୍ ରାମକୋପାଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି। ଏହି ଅଧିବେଶନରେ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାକୁ ଭାରତ ସମର୍ଥନ ଦେବା ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସୁବିନିଯୋଗ ଏବଂ ଦକ୍ଷିଣ ଆଫ୍ରିକାର ଏକ ଦୀର୍ଘସ୍ଥାୟୀ ଆର୍ଥିକ ବ୍ୟବସ୍ଥା ଉପରେ ସେ ଆଲୋକପାତ କରିଛନ୍ତି। ଏହି ଅବସରରେ ଶ୍ରୀ ମାର୍ଘାରିଟା ଆନ୍ତର୍ଜାତିକ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟରେ ଯୋଗଦେବା ଲାଗି ଦକ୍ଷିଣ ଆଫ୍ରିକାକୁ ଆମନ୍ତ୍ରଣ କରିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ DRDO ପକ୍ଷରୁ ଆଜି ଆନ୍ଧ୍ରପ୍ରଦେଶର କୁର୍ନୁଲ୍ଠାରେ ଡ୍ରୋନ୍ ସଞ୍ଚାଳିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
रक्षा अनुसंधान और विकास संगठन DRDO द्वारा मिसाइल का सफल परीक्षण किए जाने से भारत की रक्षा क्षमताओं को उल्लेखनीय प्रोत्साहन मिला है। रक्षा मंत्री राजनाथ सिंह ने सफल उड़ान परीक्षणों की घोषणा की। ये देश की रक्षा प्रौद्योगिकी के लिए एक महत्वपूर्ण मील का पत्थर साबित होगा। रक्षा मंत्री ने बताया कि इस मिसाइल प्रणाली का विकास रक्षा पूंजी खरीद भागीदारों, सूक्ष्म लघु और मध्यम उद्यमों और स्टार्टअप सहित उद्योग भागीदारों के सहयोग से किया गया है। DRDO और उसके सहयोगियों को बधाई देते हुए उन्होंने कहा कि ये सफलता साबित करती है कि भारतीय उद्योग अब महत्वपूर्ण रक्षा प्रौद्योगिकियों को अपनाने और उनका उत्पादन करने के लिए तैयार हैं। विजयवाड़ा से हेनरी की रिपोर्ट के साथ समाचार कक्ष से मैं मुकेश कुमार बल।
ବିହାର ବିଧାନସଭା ଓ ବିଧାନ ପରିଷଦର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଏହି ପାଞ୍ଚଦିନିଆ ଅଧିବେଶନରେ ଉଭୟ ଗୃହରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା। ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏହା ଥିଲା ସପ୍ତଦଶ ବିହାର ବିଧାନସଭାର ଶେଷ ଅଧିବେଶନ। ଏହି ଅଧିବେଶନ ସମୟରେ ମୋଟ 13 ସରକାରୀ ବିଲ୍ ପାରିତ ହୋଇଛି ବୋଲି ବାଚସ୍ପତି ନନ୍ଦକିଶୋର ଯାଦବ କହିଛନ୍ତି। କ୍ରିକେଟ୍। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଇଂଲଣ୍ଡ 4 ହରାଇ 383 ରନ୍ କରିଛି। ଗତକାଲିର ସ୍କୋର 2 225 ରନ୍ରୁ ଇଂଲଣ୍ଡ ଆଜି ବ୍ୟାଟିଂ ଆରମ୍ଭ କରିଥିଲା। ଭାରତ ପ୍ରଥମ ଇନିଂସରେ 358 ରନ୍ କରିବାରେ ସକ୍ଷମ ହୋଇଥିଲା। ଏହି ପାଞ୍ଚଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଇଂଲଣ୍ଡ 2 ମ୍ୟାଚ୍ ଜିତି ବର୍ତ୍ତମାନ 2-1 ସିରିଜ୍ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ପଡ଼ୋଶୀ ପ୍ରଥମ ନୀତି ଓ ସାଗର ଭିଜନ ଅଧୀନରେ ମାଳଦ୍ୱୀପର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ କହିଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହର କାର୍ଯ୍ୟ ଆଜି ବାଧାପ୍ରାପ୍ତ। ବିକଶିତ କୃଷି ସଂକଳ୍ପ ଅଭିଯାନ ଅଧୀନରେ ପ୍ରଥମଥର ଲାଗି 2000ରୁ ଅଧିକ ବୈଜ୍ଞାନିକଙ୍କ ଦଳ ଦେଶବ୍ୟାପୀ 7900ରୁ ଉର୍ଦ୍ଧ୍ୱ ଗ୍ରାମ କରିଛନ୍ତି ପରିଦର୍ଶନ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ ଇଂଲଣ୍ଡର ପ୍ରଥମ ଇନିଂସ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।